ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନିଜର ବ୍ୟବହାର ବଲେ ଜଣେ ସାଂସଦ ଲୋକପ୍ରିୟ ହେସି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଗଲାକାଲି ନୂଆଦିଲ୍ଲୀର ସଂସଦ ଲାଇବ୍ରେରୀଠାରେ ହୋଇଥିବା ବିଜେପିର କର୍ମଶାଳାଥି ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦଳର ସାଂସଦମାନଙ୍କୁ ନିଜର ସଂସଦୀୟ କାମକାଜକେ ସୁଧାର ଆନ୍ବାର ଲାଗି ପରାମର୍ଶ ଦେଇଛନ୍। କର୍ମଶାଳାଥି କଟକ ସାଂସଦ ଭର୍ତ୍ତୃହରି ମହତାବ ଅଧ୍ୟକ୍ଷତା କରିକରି ଲୋକଙ୍କର ସମସ୍ୟା କେନ୍ତାକରି ସଂସଦନ ବର୍କସ୍ ଢଙ୍ଗେ ଉପସ୍ଥାପନ କରାଯାଇପାରବା ସେ ବାବଦେ ବୁଝେଇଥିଲେ। ଏ ଅବସରରେ ସାଂସଦମାନଙ୍କର ପାଞ୍ଚଟା କର୍ମଶାଳା ହୋଇଥିଲା। ବିହାରର ରାଜଗୀରଠାରେ ହୋଇଥିବା ଏସିଆ କପ୍ ପୁରୁଷ ହକି ଚାମ୍ପିୟନ୍ସିପ୍ଥି ଭାରତୀୟ ଦଳ ଫେର୍ ଥରେ ଚାମ୍ପିୟନ୍ ହୋଇଛି। ଗଲାକାଲି ହୋଇଥିବା ଫାଇନାଲ୍ ମ୍ୟାଚ୍ଥି ଭାରତୀୟ ଦଳ କୋରିଆକେ 4-1 ଗୋଲ୍ଥି ହରାଇଛି। ଇତାର ସହିତ 2026 ବିଶ୍ୱକପ୍ଥି ଭାଗ ନେବା ଲାଗି ଭାରତୀୟ ପୁରୁଷ ହକି ଦଳ ଯୋଗ୍ୟତା ହାସଲ କରିଛି। ଇତାର ଆଗନୁ ଭାରତ 2003, 2007 ଆଉ 2017 ମସିହାତି ଚାମ୍ପିୟନ୍ ହୋଇଥିଲା। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଳର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାନୁ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତଥି ଯିବେ। ଆଇବାକାଲି ହେବାର୍କେ ଥିବା ଉପରାଷ୍ଟ୍ରପତି ନିର୍ବାଚନକେ ନେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦଳୀୟ ସାଂସଦମାନଙ୍କୁ ଭେଟବାର କାର୍ଯ୍ୟକ୍ରମ ରହିଛି। ଇତାର ଆଗନୁ ମୁଖ୍ୟମନ୍ତ୍ରୀ ଗଲା 5 ତାରିଖ ଦିଲ୍ଲୀନୁ ଫେରିଥିଲେ। ଏ ସମୟଥି ସେ ରାଷ୍ଟ୍ରପତିଙ୍କ ସହିତ କେନ୍ଦ୍ରମନ୍ତ୍ରୀଙ୍କ ଭେଟିକରି ଓଡ଼ିଶାର ଭିନ୍ ଭିନ୍ ପ୍ରସଙ୍ଗ ବାବଦେ ଆଲୋଚନା କରିଥିଲେ। ଭୁବନେଶ୍ୱରଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏଥିଲାଗି ପଞ୍ଜୀକରଣ କରିଥିବା ଲୋକେ ଆଇବା ଶୁଣାଣି ବେଲ୍କେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇ ପାରିବେ। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଇବା ପିଢ଼ିର ଜିଏସ୍ଟି ସଂସ୍କାର ଏମ୍ଏସ୍ଏମ୍ଇ କ୍ଷେତ୍ର ଲାଗି ବହୁତ ଲାଭବାନ ହେବା। ଗଲା ବୁଧବାର ହୋଇଥିବା ଜିଏସ୍ଟି ପରିଷଦର ବୈଠକଟି ଟିକସ ବ୍ୟବସ୍ଥାକେ ସରଳ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଇବା 22 ତାରିଖନୁ ଇ ସଂଶୋଧିତ ପ୍ରସ୍ତାବ ଲାଗୁ ହେବା। ଇ ବାବଦେ ଗୋଟେ ରିପୋର୍ଟ।
ଉତ୍ପାଦିତ ଦରବର ପ୍ୟାକେଜିଂ ଲାଗି ଦରକାର ହେଉଥିବା ସାମାନ ଉପରେ ଟିକସ ଦର କମ୍ ହୋଇଛି। ଏମ୍ଏସ୍ଏମ୍ଇ ଆଉ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ମାନଙ୍କୁ ଇତାର ଜରିଏ ବହୁତଟି ଲାଭ ମିଳିବା। ଟ୍ରକ୍ ଆଉ ପରିବହନ ଗାଡ଼ିମାନଙ୍କର ଉପରେ ଜିଏସ୍ଟି 28%-18% କମ୍ କରାଯାଇଛି, ଯେନ୍ଥିର୍ଲାଗି ମାଲ ପରିବହନ ଖର୍ଚ୍ଚା ଭିଲ୍ କମ୍ବା। ଦେଶର ଇ କମର୍ସ ଆଉ ଭିତ୍ତିଭୂମି ଇକୋସିଷ୍ଟମ୍ ଅତ୍କା ବର୍କସ୍ ହୋଇପାରବା। ପ୍ୟାକେଜିଂ ନୁମୁଲ୍ କରିକରି ଦରବ ପହଞ୍ଚାବାର ତକ୍ ସବୁ ସ୍ତରତି ଇଟା ପ୍ରଭାବଶାଳୀ ଭାବେ କାମ କରବା। ପ୍ରତିଯୋଗିତାମୂଳକ କ୍ଷେତ୍ରଟି ଉନ୍ନତି, ଘରୋଇ ଚାହିଦା ବଢ଼ାବାରଟା, ଉତ୍ପାଦନ କ୍ଷେତ୍ରକେ ଜୋର୍ ଥିଆକେ ବଢ଼ାବାର ସହିତ ଏମ୍ଏସ୍ଏମ୍ଇ ପ୍ରତିଷ୍ଠାନମାନଙ୍କର ଆର୍ଥିକ ଅଭିବୃଦ୍ଧି ହେବା ବୋଲି ଆସ କରାଯାଉଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ବିସ୍ମିତା ପ୍ରଧାନ।
ଆଜି ହେଉଛେ ଅନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ। ସମାଜର ଫି ଲୋକେ ସ୍ୱାକ୍ଷର କରବାର ଉପରେ ଗୁରୁତ୍ୱ ଦେଇକରି 1967 ଇ ଦିବସ ପାଳନ କରାଯାଉଛି। ସ୍ୱାକ୍ଷରତା ବାବଦେ ଲୋକ ସଚେତନ କରବାରକେ ଇ ଦିବସ ପାଳନ କରାଯାଏସି। ମନୁଷ୍ୟ ଜୀବନ ଆଉ ସାମୁହିକ ବିକାଶ ଲାଗି ଅର୍ଥନୀତିର ବଡ଼ ଭୂମିକା ଥିବାରୁ ସ୍ୱାକ୍ଷରତାର ଗୁରୁତ୍ୱ ବଢ଼ିଛି। ସ୍ୱାକ୍ଷରତା ଝନକର ଚିନ୍ତାଧାରା, ଭାବନା ଆଉ ଅନୁଭବକେ ଲେଖବାର ଆଉ କହିବାର ଲାଗି ମୌଳିକ ଦକ୍ଷତା ଯୋଗାସି। ଇଥର ଅନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସର ବାର୍ତ୍ତା ହେଉଛେ ଡିଜିଟାଲ ଯୁଗେ ସ୍ୱାକ୍ଷରତାକେ ତହକା ବାର୍ତ୍ତା। ରାଜ୍ୟ ନିଶା ଦରବର ଚୋରା କାରବାରକେ ଆୟତ କରବାର ଲାଗି ଅବକାରୀ ବିଭାଗ ତରଫୁ ଜୋରଦାର ଚଢ଼ଉ ଚାଲିଛି। ଗଲା ଶନିବାର ଦିନ ତକ୍ ବିଭାଗ ତରଫୁ ଭିନ୍ ଭିନ୍ ଜାଗାନ ଚଢ଼ଉ କରାଯାଇକରି 1,42,00,000 ଟଙ୍କା ନିଶା ଦରବ ଜବତ କରାଯାଇଛି। ଏହି ସମୟଥି 183 ଜଣଙ୍କୁ ଗିରଫ କରାଯିବା ସହିତ 264 ମାମଲା ଦାୟର କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଭୁଦପୁନି ପାରମ୍ପରିକ ରୀତିନୀତି ପାଳନ କରାଯାଇଛି। ଏ ଅବସରରେ ଚନ୍ଦ୍ରଗ୍ରହଣ ପଡ଼ିଥିବାରୁ ବିନ୍କା ମହାନଦୀର ପାପକ୍ଷୟ ଘାଟନ ହୋଇଥିବା ଗ୍ରହଣ ମେଳାଥି ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଗ୍ରହଣ ଛାଡ଼ିଲା ଉତ୍ତରୁ ଲୋକେ ମହାନଦୀ ଘାଟନ ବୁଡ଼ ପକାଇକରି ଘାଟନ ଥିବା ପାପକ୍ଷୟ ବଟବୃକ୍ଷନ ପରିକ୍ରମା କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ କେନ୍ଦ୍ରୀୟ ବିଦ୍ୟାଳୟର ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କୁ ସମ୍ବଲପୁରୀ ବାଦ୍ୟଯନ୍ତ୍ର ତାଲିମ ଦିଆଯାଇଛି। ବିଦ୍ୟାଳୟ ପରିସରର ବାଦ୍ୟଶିଳ୍ପୀମାନେ ଯୋଗ ଦେଇକରି ଭିନ୍ ଭିନ୍ ବଜାଥି ଛାତ୍ରମାନଙ୍କୁ ତାଲିମ ଦେଇଛନ୍। ଦକ୍ଷିଣ ଓଡ଼ିଶା ଆଉ ଉତ୍ତର ଆନ୍ଧ୍ରପ୍ରଦେଶ ପାଖେ ବଙ୍ଗୋପସାଗରନ ଫେର୍ ଗୋଟେ ଘୂର୍ଣ୍ଣିବଲୟ ବନିଛି। ଏତାର ପ୍ରଭାବଥି ଆଇବା 13 ତାରିଖ ରାଜ୍ୟର ବଡ଼ଭାଗି ଜାଗାନ ବର୍ଷା ପାଗ ଲାଗି ରହିବା। କେତେଟା ଜାଗାନ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ କଳାହାଣ୍ଡି ବଲାଙ୍ଗୀର ସହିତ ରାଜ୍ୟର 10 ଜିଲ୍ଲାନ ଅତି ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାରନ ଜଳସ୍ତର କମ୍ବାନୁ ଗଲାକାଲି ଫେର୍ 8 ଗେଟ୍ ବନ୍ଦ କରାଯାଇଛି। ଇହାଦେ 4 ଗେଟ୍ ଦେଇକରି ପାଇନ୍ ଛଡ଼ାଯାଉଛି। ଆଜି ସକାଳର 6 ବଜେ ତକ୍ ଜଳଭଣ୍ଡାର ଜଳସ୍ତର 626.91 ଫୁଟ ରହିଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।